ଚିତ୍ର କୁଡ଼ିଏ ସରକ୍କେ ଗଲେ। ଯୀଶୁ ମରିକରି ଆର୍ ଜୀବନ ପାଇ ଉଠିଲେ ଆର୍ ଚାଳିଶ ଦିନ ପତେ ଲୋକମାନଙ୍କ ଠାନେ ଦେଖେଇ ହେଲେ, ଯେନ୍ମାନେ ଯୀଶୁ ବଞ୍ଚିଛନ୍ ବୋଲିକରି ସାକ୍ଷୀ ଦେସନ୍। ତାର୍ ପଛେ ଯୀଶୁ ତାକର ଆସବାର କାମ ସରେଇ କରି ସରଗ୍ନେ ଥିବା ନିଜର ବାପା ପାଖେ ଯିବାକେ ବାହାରିଲେ। ସବ ଲୋକକେ ଆର୍ ସବ ଜାଗାନେ ଇ ଭଲ ଖବର କହିବା କାଜେ ଯୀଶୁ ତାକର ଚେଲାମନକେ କହିଲେ। ଚେଲାମନ ଦେଖୁଥିଲେ, ସେତକି ବେଲେ ଯୀଶୁ ପୃଥିକେ ଛାଡ଼ି ସରଗ୍କେ ଗଲେ। ଦୁଇଟା ସରଗ ଦୂତ ଦେଖେଇ ହେଲେ ଆର୍ କହିଲେ ଯେ ଯୀଶୁ ଯେନ୍ତା କରି ଗଲେ ସେନ୍ତା କରି କେତେ ଦିନ ପଛେ ଇ ପୃଥିକେ ଆସବେ। ସେତକି ଦିନ ପତେ ଯେନ୍ମାନେ ଯୀଶୁକେ ବିଶ୍ୱାସ କରସନ୍ ଆରି ମାହାନସନ୍, ସେମାନଙ୍କର କାଜେ ଯୀଶୁ ସରଗ୍ନେ ଜାଗା ବନଉଛନ୍। ତେବେ ଏବେ ତମେ କାଁଟା ଭାବୁଛ? ଯୀଶୁକେ ତମେ ବିଶ୍ୱାସ କରୁଛ କି, ମାନୁଛ କି, ତାଙ୍କେ ଭେଟବାକେ ଇଚ୍ଛା କରୁଛ କି?